ആകാശവാണി. ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି. ମୁଖ୍ୟ ସମ୍ବାଦ, ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଆସନ୍ତାକାଲି ପର୍ଯ୍ୟନ୍ତ ଲୋକସଭା ମୁଲତବୀ. ରାଜ୍ୟସଭାରେ ବଜେଟ୍ ଉପରେ ହୋଇଛି ଆଲୋଚନା. ସେସେଲ୍ସ ପାଇଁ 175 million ଆମେରିକୀୟ ଡଲାରର ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍ ଘୋଷଣା କଲେ ପ୍ରଧାନମନ୍ତ୍ରୀ. ପଶ୍ଚିମବଙ୍ଗ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ଆପତ୍ତି ଅଭିଯୋଗ ଦାଖଲ ପାଇଁ ଆଉ ଏକ ସପ୍ତାହ ସମୟସୀମା ବୃଦ୍ଧି କଲେ ସୁପ୍ରିମକୋର୍ଟ. ଲିବିଆ ଉପକୂଳରେ ଏକ ଡଙ୍ଗାବୁଡ଼ି ଘଟଣାରେ 53 ନିଖୋଜ ଏବଂ ପୁରୁଷ T20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ଆଜିର ତୃତୀୟ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ଓ କାନାଡ଼ା ମଧ୍ୟରେ ଜାରି. ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଲୋକସଭାକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି. ଦୁଇଥର ଗୃହ ମୁଲତବୀ ହେବା ପରେ ଅପରାହ୍ନ 2 ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କେନ୍ଦ୍ରୀୟ ବଜେଟ୍ 2026-27 ଉପରେ ଆଲୋଚନା କରିବା ପାଇଁ ଗୃହର ଅଧ୍ୟକ୍ଷ ଅନୁମତି ଦେଇଥିଲେ ମଧ୍ୟ ବିରୋଧୀ ଦଳ ପକ୍ଷରୁ ହଟ୍ଟଗୋଳ ଜାରି ରହିଥିଲା. ବଜେଟ୍ ଉପରେ ଆଲୋଚନା ପୂର୍ବରୁ ଅନ୍ୟ କେତେକ ପ୍ରସଙ୍ଗ ଉପରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ କହିବାକୁ ସୁଯୋଗ ଦେବାକୁ କଂଗ୍ରେସ ସାଂସଦ ଶଶି ଥରୁର୍ ଅଧ୍ୟକ୍ଷଙ୍କୁ ଅନୁରୋଧ କରିଥିଲେ. ବିରୋଧୀ ଦଳ ନେତା ବଜେଟ୍ ଉପରେ ହିଁ ବକ୍ତବ୍ୟ ରଖିପାରିବେ ବୋଲି ଗୃହରେ ଅଧ୍ୟକ୍ଷତା କରୁଥିବା ଶ୍ରୀମତୀ ସନ୍ଧ୍ୟା ରାୟ ବାରମ୍ବାର ଅନୁରୋଧ କରିଥିଲେ. ବଜେଟ୍ ଅଧିବେଶନରେ ତାଙ୍କୁ କହିବାକୁ ସୁଯୋଗ ଦିଆଯାଉନଥିବା ରାହୁଲ ଗାନ୍ଧୀ ଅଭିଯୋଗ କରିଥିଲେ. ଶ୍ରୀ ଗାନ୍ଧୀ କହିଥିଲେ ତାଙ୍କୁ ଗୃହରେ ଅନ୍ୟ ପ୍ରସଙ୍ଗରେ ବକ୍ତବ୍ୟ ରଖିବା ପାଇଁ କେତେକ କଂଗ୍ରେସ ସାଂସଦଙ୍କୁ ବାଚସ୍କତି ଓମ୍ ବିର୍ଲା ପ୍ରତିଶ୍ରତି ଦେଇଥିଲେ. ଏ ପ୍ରସଙ୍ଗରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଥିଲେ ବାଚସ୍କତି ସେଭଳି କୌଣସି ପ୍ରତିଶ୍ରତି ଦେଇନାହାନ୍ତି. ଗୃହରେ ବାତାବରଣ ସ୍ୱାଭାବିକ ହେଲେ ସମସ୍ତଙ୍କୁ କହିବା ପାଇଁ ସୁଯୋଗ ଦିଆଯିବ ବୋଲି ବାଚସ୍କତି କହିଥିବା ଶ୍ରୀ ରିଜିଜୁ ଦୋହରାଇଥିଲେ. ବାରମ୍ଭାର ଅନୁରୋଧ ସତ୍ତ୍ୱେ ଗୃହରେ ଅଚଳାବସ୍ଥା ଜାରି ରହିବାରୁ ଅଧ୍ୟକ୍ଷ ଗୃହକୁ ଆସନ୍ତାକାଲି ପୂର୍ବାହ୍ନ 11 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ. ରାଜ୍ୟସଭାରେ କେନ୍ଦ୍ରୀୟ ବଜେଟ୍ ଉପରେ ଆଜି ଆଲୋଚନା ହୋଇଥିଲା. କଂଗ୍ରେସ ସାଂସଦ ପି ଚିଦାମ୍ବରମ୍ ଭାରତୀୟ ଅର୍ଥନୀତିର ବିକାଶ ଦର, ଆର୍ଥିକ ନିଅଣ୍ଟ, ବେରୋଜଗାରୀ ଆଦି ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ. ବିଜେପି ସାଂସଦ ଅରୁଣ ସିଂ କହିଥିଲେ କେନ୍ଦ୍ରୀୟ ବଜେଟ୍ ଯାହା ୟୁପିଏ ସରକାରଙ୍କ ଅମଳରେ 16 lakh crore ଥିଲା ତାହା ଏବେ 3 times ଅଧିକ ବୃଦ୍ଧି ପାଇ 53 lakh crore ଟଙ୍କାରେ ପହଞ୍ଚିଛି. ତେବେ ଏ ସଂକ୍ରାନ୍ତ ଆଲୋଚନା ଅସମାପ୍ତ ରହିଥିବାବେଳେ ଆସନ୍ତାକାଲି ପୂର୍ବାହ୍ନ 11 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଯାଇଛି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସେସେଲ୍ସ ପାଇଁ 175 million ଆମେରିକୀୟ ଡଲାର ମୂଲ୍ୟର ଏକ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି. ସେସେଲ୍ସର ରାଷ୍ଟ୍ରପତି ଡକ୍ଟର ପ୍ୟାଟ୍ରିକ୍ ହର୍ମିନିଙ୍କ ସହିତ ନୂଆଦିଲ୍ଲୀରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀକୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ସେସେଲ୍ସର ଗୃହ ନିର୍ମାଣ, ଇ ମୋବିଲିଟି, ବୃତ୍ତିଗତ ପ୍ରଶିକ୍ଷଣ, ସ୍ୱାସ୍ଥ୍ୟ, ପ୍ରତିରକ୍ଷା, ସାମୁଦ୍ରିକ ନିରାପତ୍ତା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି. ସ୍ୱାସ୍ଥ୍ୟ, ଜଳବାୟୁ, ସୂଚନା ଓ ପ୍ରଯୁକ୍ତି ଏବଂ ସୁପ୍ରଶାସନ ଆଦି କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଆଜି ମଧ୍ୟ 7 ଚୁକ୍ତି ସ୍ୱାକ୍ଷରିତ ହୋଇଛି. ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି ଭାରତର ସାମୁଦ୍ରିକ ପଡ଼ୋଶୀ ସେସେଲ୍ସ ଏକ ନିର୍ଭରଯୋଗ୍ୟ ଅଂଶୀଦାର. ଭାରତର ମହାସାଗର ଦୃଷ୍ଟିକୋଣ ପାଇଁ ସେସେଲ୍ସର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି.
ଭାରତ ଓ ସେସେଲ୍ସ କେ ସମ୍ବନ୍ଧ କେବଳ ରାଜନୈତିକ ସମ୍ପର୍କ ତକ ସୀମିତ ନାହିଁ ହେ। ହିନ୍ଦ ମହାସାଗର କି ଲହରେ ସଦିଓଂ ସେ ହମାରେ ଲୋକଙ୍କୁ ଯୋଡ଼ତି ଆଇ ହେ। ହମାରା ନାତା କଲ, ଆଜ ଔର ଆନେ ୱାଲେ କଲ କା ହେ। ଏକ ମେରିଟାଇମ ନେବର ଔର ବିଶ୍ୱସନୀୟ ସାଝେଦାର କେ ରୂପ ମେ ସେସେଲ୍ସ ଭାରତ କେ ମହାସାଗର ବିଜନ କା ଅଭିନ୍ନ ଅଙ୍ଗ ହେ।
ସେସେଲ୍ସର ରାଷ୍ଟ୍ରପତି ଡକ୍ଟର ହରିମିନି କହିଛନ୍ତି ତାଙ୍କର ଭାରତ ଗସ୍ତ ଦୁଇ ଦେଶ ମଧ୍ୟରେ ଥିବା ବନ୍ଧୁତା ଓ ପାରସ୍ପରିକ ସମ୍ମାନକୁ ଦର୍ଶାଉଛି। ପଶ୍ଚିମବଙ୍ଗ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ଆପତ୍ତି ଅଭିଯୋଗ ଦାଖଲ ପାଇଁ ଆସନ୍ତା 14 ଆଉ ଏକ ସପ୍ତାହ ସମୟସୀମା ବୃଦ୍ଧି କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚି ଏବଂ ଜଷ୍ଟିସ୍ ଏନ୍ଭି ଅଞ୍ଜାରିଆଙ୍କ ପୀଠ ଏ ସଂକ୍ରାନ୍ତ ମାମଲାର ଶୁଣାଣି କରି ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ କମିଶନକୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ଆବଶ୍ୟକ ମାନବ ସମ୍ଭଳ ଯୋଗାଇ ଦେବାକୁ କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରକ୍ରିୟାରେ ସାମିଲ ନିର୍ବାଚନ ଅଧିକାରୀଙ୍କ ବିରୋଧରେ ଧମକ ଏବଂ ହିଂସାତ୍ମକ ଘଟଣା ବନ୍ଦ କରିବା ନେଇ ସୁରକ୍ଷା ସଂସ୍ଥାର ବିଫଳତା ଉପରେ କୋର୍ଟ ଚିନ୍ତା ପ୍ରକଟ କରିଛନ୍ତି। ଏଥିପାଇଁ ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକଙ୍କୁ ଏକ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ପ୍ରିୟ କଂଗ୍ରେସ, ମୁଁ କମ୍ରେଡ୍ ନିଖିଲ ଓଡ଼ିଶା ରାଜ୍ୟ କମିଟି ସଦସ୍ୟ କହୁଛି। ମୁଁ କମ୍ରେଡ୍ ହିନ୍ଦୁ ବିକାଶ ସହ 15 କମ୍ରେଡ୍ ସଶସ୍ତ୍ର କ୍ରାନ୍ତି ତ୍ୟାଗ କରି ଗଣତାନ୍ତ୍ରିକ ରାସ୍ତାରେ ଆନ୍ଦୋଳନ କରିବା ପାଇଁ ଓଡ଼ିଶା ପୁଲିସ ସମ୍ମୁଖରେ ଆତ୍ମସମର୍ପଣ କରିଛୁ। ଆଜିର ପରିବର୍ତ୍ତିତ ଆର୍ଥିକ, ସାମାଜିକ, ରାଜନୈତିକ ପରିସ୍ଥିତିରେ ସଶସ୍ତ୍ର ବିପ୍ଳବ କରିବା କଷ୍ଟସାଧ୍ୟ। ଏ ରାସ୍ତାରେ ଆମକୁ ଅଧିକ ନଷ୍ଟ ହେଉଛି ଓ ଲୋକଙ୍କଠାରୁ ଦୂର ହେଉଛୁ। ପରିଣାମ ସ୍ୱରୂପ ଜନ ଆଧାର, ଭର୍ତ୍ତି ଓ ସମନ୍ୱୟ ନାହିଁ। ଏଣୁ ଆମର ପରାମର୍ଶ, ବାକି ଥିବା ସମସ୍ତ କମ୍ରେଡ୍ ସଶସ୍ତ୍ର କ୍ରାନ୍ତି ରାସ୍ତା ତ୍ୟାଗ କରି ଭାରତୀୟ ସମ୍ବିଧାନ ଅନୁସାରେ ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନ କରିବା ପାଇଁ ଆଗେଇ ଆସିବା ଦରକାର। ଆପଣ ଚିନ୍ତା କରନ୍ତୁ, ଆଉ ବେଶୀ ଡେରି ନ କରି ଆମ ବାଟରେ ଆସିଲେ ଭଲ ହେବ। ଓଡ଼ିଶା ପୋଲିସ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଛି। ଶେଷରେ ଆମର ନିବେଦନ, ଗାଁର କୌଣସି ବ୍ୟକ୍ତିର ଫୋନରେ 9437643839 ନମ୍ବରରେ ଆମ ସହ ସମ୍ପର୍କ କଲେ ଆମେ ଆପଣଙ୍କୁ ତୁରନ୍ତ ଆଣିବାକୁ ବ୍ୟବସ୍ଥା କରିବୁ। ଆପଣଙ୍କର କମ୍ରେଡ୍ ନିଖିଲ, ଓଡ଼ିଶା ରାଜ୍ୟ କମିଟି ସଦସ୍ୟ।
ଦେଶର ବିଭିନ୍ନ ସ୍ଥାନକୁ ତ୍ୱରିତ ନିରାପଦ ଓ ନିର୍ଭରଯୋଗ୍ୟ ସାମଗ୍ରୀ ପରିବହନ କରିବା ସହିତ ଭିଡ଼ ହ୍ରାସ କରିବା ପାଇଁ ରେଳ ବିଭାଗ ପକ୍ଷରୁ ଆଜି କେତେଗୁଡ଼ିଏ ବିସ୍ତୃତ ରେଳ ଭିତ୍ତିଭୂମି ପ୍ରକଳ୍ପକୁ ଅନୁମୋଦନ ପ୍ରଦାନ କରାଯାଇଛି। ରେଳ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି, ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଉତ୍ତରାଞ୍ଚଳ ରେଳପଥର 34 ଷ୍ଟେସନରେ ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ବ୍ୟବସ୍ଥା ଲାଗୁ କରିବା, ଚେନ୍ନାଇ ତିରୁବନନ୍ତପୁରମ୍ କରିଡରର ଇରୁଗୁରୁ ପୋଦନାରୁ ସେକ୍ସନ ରେଳପଥର ଦୋହରୀକରଣ ଆଦି ରହିଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଏହି ପ୍ରକଳ୍ପ ଦ୍ୱାରା ଅଳ୍ପ ସମୟ ମଧ୍ୟରେ ସାମଗ୍ରୀ ପରିବହନ ହେବା ସହ ଆର୍ଥିକ ବିକାଶ ତ୍ୱରାନ୍ୱିତ ହେବ। ସମ୍ବାଦର ବିଶିଷ୍ଟାଂଶ ଶୁଣିପାରିବେ ଏହି ବିଜ୍ଞାପନ ପରେ।
ପ୍ରିୟା କାମ୍ରେଡ୍ ନାନା, ରାଜ୍ୟ କମିଟି ସଦସ୍ୟ କାମ୍ରେଡ୍ ନିଧୁ ବେହତମତ ନାଓ ସଂଘେ ମମତା ଅନୁପା ଆଲକେନେ ସୋଲ କାମ୍ରେଡ୍ସ ସଂଘେ ପୋଲିସ ତେ ଆତ୍ମସମର୍ପିତ ମନା ମହାସଚିବ ତିନିଶୋ ଦୌଡ଼ ହେଉ ନା କାମ୍ରେଡ୍ସ ନୁକସାନ ୟା ଆତ୍ମସମର୍ପକୋର ଇଞ୍ଜକେ ଜନାଧାର ଭର୍ତ୍ତି ମିଲିସା ପାର୍ଟି କିନ୍ ଭେଣ୍ଡେ ସମନ୍ୱୟ ହିଲେ ମନା ଓଡ଼ିଶା ତେ ପଶ୍ଚିମ ବ୍ୟୁରୋ ଭେଣ୍ଡେ ନୁକସାନ ୟା ସରେଣ୍ଡର ହାଇନ ପ୍ରସ୍ତା ଇଞ୍ଜେ ପୂର୍ବ ବ୍ୟୁରୋ ତେ ବ୍ୟାଖ୍ୟାନ ଇଚ୍ଛୁର ମୂଲ୍ୟ ನେଇତୋର ಅದೇನ್ ಕಿ ಸಭ್ಯ ತೋರು ಸರೆಂಡರ್ ಕಿ ಅನು ಮೇದೆ ಆಲ್ಸನ ಇಂಜೋ ನಾವ ಸುಜಾವ್ ಅಗರ್ ಸರೆಂಡರ್ ಕಿ ಓಕೆ ಸಮಸ್ಯೆ ಪರಿಸಿತ ನುಕ್ಸಾನ್ ವೇಡೆ ಅಂತ ಸರೆಂಡರ್ ಕಿತ್ಕೆ ಒಡಿಶಾ ಪೊಲೀಸ್ ತೋರು ಹರ್ ಪ್ರಕಾರತ ಚೌದ ಇಂತೋರ್ ಮಿಕಿನ್ ವೇತನ ಬಾತ ಐತಕ್ಕೆ ಬೆದೈ ನಾಟಿನವರ ಫೋನ್ ತಾಲ್ಕ್ಸಿ ಮಂಜಿ ಸಂಪರ್ಕ ಏನ ಮೈದೆ ನಾವ ಮೊಬೈಲ್ ನಂಬರ್ 7 8 1 5 0 7 0 5 3 1 ಮಿಕುನ್ ತತನ ಮೈದೆ ತಯಾರ್ ಕಿತ್ತಾನ್ ಮೀವ ರಾಜ್ಯ ಕಮಿಟಿ ಸದಸ್ಯ ನೀತು।
ଲିବିଆ ଉପକୂଳରେ ଏକ ରବର ଡଙ୍ଗାରେ ଦୁଇଜଣ ଶିଶୁଙ୍କ ସମେତ 53 ପ୍ରବାସୀ ମୃତ୍ୟୁ କିମ୍ବା ନିଖୋଜ ହୋଇଥିବା ଆନ୍ତର୍ଜାତିକ ପ୍ରବାସୀ ସଂଗଠନ ଆଇଓଏମ୍ ପକ୍ଷରୁ କୁହାଯାଇଛି। ସୂଚନା ଅନୁଯାୟୀ ଉପକୂଳ ସହର ଜୁଆରାର ଉତ୍ତର ସମୁଦ୍ରାଞ୍ଚଳରେ ଡଙ୍ଗାଟି ବୁଡ଼ିଯାଇଥିଲା। ଦୁଇଜଣ ନାଇଜେରିଆ ମହିଳାଙ୍କୁ ଲିବିଆ ପକ୍ଷରୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ଆଇଓଏମ୍ ପକ୍ଷରୁ କୁହାଯାଇଛି, କେବଳ ଜାନୁଆରୀ ମାସରେ କେନ୍ଦ୍ରୀୟ ଭୂମଧ୍ୟ ସାଗର ଅଞ୍ଚଳରେ ଖରାପ ପାଗ ଯୋଗୁଁ 375 ଜଣ ପ୍ରବାସୀଙ୍କ ମୃତ୍ୟୁ ହୋଇଛି। କେବଳ 2025 ମସିହାରେ କେନ୍ଦ୍ରୀୟ ଭୂମଧ୍ୟ ସାଗରରେ 1300 ଅଧିକ ନୌଯାତ୍ରୀ ନିଖୋଜ ହୋଇଥିବା ଆଇଓଏମ୍ କହିଛି। ଲିବିଆ ଉପକୂଳରେ ଏହି ନୌକା ଦୁର୍ଘଟଣାକୁ ମିଶାଇ 2026 ମସିହାରେ 484 ଜଣଙ୍କ ମୃତ୍ୟୁ କିମ୍ବା ନିଖୋଜ ହୋଇଥିବା ଜଣାପଡ଼ିଛି। ଝାଡ଼ଖଣ୍ଡର 14 ଜଣ ପ୍ରବାସୀ ଶ୍ରମିକ ଦୁବାଇରେ ଅଟକି ରହିଥିବା ସଂକ୍ରାନ୍ତ ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ଜାତୀୟ ମାନବାଧିକାର କମିଶନ ଏନ୍ଏଚ୍ଆର୍ସି ନିଜ ଆଡ଼ୁ ମାମଲାର ଶୁଣାଣି ଆରମ୍ଭ କରିଛନ୍ତି। ଝାଡ଼ଖଣ୍ଡର ମୁଖ୍ୟ ସଚିବ ଏବଂ ରାଜ୍ୟ ପ୍ରବାସୀ ଶ୍ରମିକ ନିୟନ୍ତ୍ରଣ କକ୍ଷ ମୁଖ୍ୟଙ୍କୁ ନୋଟିସ୍ ଜାରି କରାଯାଇଛି। 2 ସପ୍ତାହ ମଧ୍ୟରେ ଏ ସଂକ୍ରାନ୍ତ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ଅନ୍ଲାଇନ୍ ଖେଳନିଶା ଯୁବବର୍ଗଙ୍କ ପାଇଁ ବୃଦ୍ଧି ପାଉଥିବା ବିପଦ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ସାଇବର ସୁରକ୍ଷା ବିଶେଷଜ୍ଞ ପବନ ଦୁଗଲ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 0171-2371-7111-7111-4441-2371-0486 ନମ୍ବରକୁ ଡାଏଲ କରିବାକୁ ହେବ। ଏହାବ୍ୟତୀତ ଶ୍ରୋତାମାନେ 9289-940044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଆଇସିସି ପୁରୁଷ ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ଆଜିର ତୃତୀୟ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ଏବଂ କାନାଡ଼ା ମଧ୍ୟରେ ଜାରି ରହିଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଚାଲିଥିବା ଏହି ମ୍ୟାଚ୍ରେ ଟସ୍ ଜିତି କାନାଡ଼ା ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଛି। ଆଜି ଦ୍ୱିତୀୟ ମ୍ୟାଚ୍ରେ ଜିମ୍ବାୱେ ଓମାନ ବିରୁଦ୍ଧରେ 8 ୱିକେଟ୍ରେ ବିଜୟୀ ହୋଇଛି। କଲମ୍ବୋଠାରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଟସ୍ ଜିତି ଜିମ୍ବାୱେ ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ଓମାନ 19 ଓଭରରେ 5 ବଲ୍ରେ ସମସ୍ତ ୱିକେଟ୍ ହରାଇ 103 ରନ୍ ସଂଗ୍ରହ କରିଥିଲା। 13 ଓଭର 3 ବଲ୍ରେ ଜିମ୍ବାୱେ 2 ୱିକେଟ୍ ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ପୂର୍ବରୁ ଆଜିର ପ୍ରଥମ ମ୍ୟାଚ୍ରେ ସ୍କଟଲ୍ୟାଣ୍ଡ ଇଟାଲୀକୁ 73 ରନ୍ରେ ପରାସ୍ତ କରିଥିଲା। ନୂଆଦିଲ୍ଲୀରେ ଚାଲିଥିବା ଏସୀୟ ବନ୍ଧୁକ ଚାଳନା ଚମ୍ପିୟନ୍ସିପ୍ର ମହିଳା 25 ମିଟର ଦଳଗତ ପିସ୍ତଲ ପ୍ରତିଯୋଗିତାରେ ଆଜି ଭାରତୀୟ ମହିଳା ଦଳ ସ୍ୱର୍ଣ୍ଣପଦକ ହାସଲ କରିଛି। ମହିଳା ଦଳରେ ଥିବା ଭାରତୀୟ ସୁଟର ଏଶା ସିଂ, ମନୁ ଭାକର ଓ ରାଇଥିମ୍ ସଙ୍ଗୱାନ 1751 ପଏଣ୍ଟ ସହ ଏହି ସଫଳତା ହାସଲ କରିଛନ୍ତି। ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଆସନ୍ତାକାଲି ପର୍ଯ୍ୟନ୍ତ ଲୋକସଭା ମୁଲତବୀ। ରାଜ୍ୟସଭାରେ ବଜେଟ୍ ଉପରେ ହୋଇଛି ଆଲୋଚନା। ସେସେଲ୍ସ ପାଇଁ 175 ମିଲିୟନ୍ ଆମେରିକୀୟ ଡଲାରର ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍ ଘୋଷଣା କଲେ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ଆପତ୍ତି ଅଭିଯୋଗ ଦାଖଲ ପାଇଁ ଆଉ ଏକ ସପ୍ତାହ ସମୟସୀମା ବୃଦ୍ଧି କଲେ ସୁପ୍ରିମକୋର୍ଟ ଏବଂ ଲିବିଆ ଉପକୂଳରେ ଏକ ଡଙ୍ଗାବୁଡ଼ି ଘଟଣାରେ 53 ଜଣ ନିଖୋଜ। ସମ୍ବାଦ ଶେଷ ହେଲା।